ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଆଜି ଆନ୍ଧ୍ରପ୍ରଦେଶରେ 13,430 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ଲାଗି ଗୁଜରାଟର ଅହମ୍ମଦାବାଦ ସହର ନାମକୁ ଆନ୍ତର୍ଜାତିକ କାର୍ଯ୍ୟକାରିଣୀ ବୋର୍ଡର ଅନୁମୋଦନ। ଦୁଇଦିନିଆ ସରକାରୀ ଗସ୍ତରେ ଆସି ଆଜି ଭାରତରେ ପହଞ୍ଚିବେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ। ପଳାତକଙ୍କର ପ୍ରତ୍ୟର୍ପଣ ସମ୍ପର୍କିତ ଆହ୍ୱାନ ଏବଂ ରଣନୀତି ଉପରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ 30ତମ ସିନିୟର ମହିଳା ଜାତୀୟ ଫୁଟବଲ ଚାମ୍ପିୟନ ହେଲା ମଣିପୁର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅପରାହ୍ନରେ କୁର୍ନୁଲ୍ଠାରେ ପ୍ରାୟ 13,430 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବିଦ୍ୟୁତ୍ ପରିବହନ, ସଡ଼କ ଓ ରେଳ ଯୋଗାଯୋଗ, ପ୍ରତିରକ୍ଷା ଉତ୍ପାଦନ, ଶିଳ୍ପ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ସମେତ ବିଭିନ୍ନ ଶିଳ୍ପ କ୍ଷେତ୍ର ଅନ୍ତର୍ଭୁକ୍ତ। ଆନ୍ଧ୍ରପ୍ରଦେଶରେ ସାମାଜିକ ଆର୍ଥିକ ଅଭିବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଶ୍ରୀ ମୋଦି ନନ୍ଦିଆଲ ଜିଲ୍ଲାର ଶ୍ରୀଶୈଳମ୍ସ୍ଥିତ ଶ୍ରୀ ଭ୍ରମରମ୍ବ ମଲ୍ଲିକାର୍ଜୁନ ସ୍ୱାମୀ ଭାରଲା ଦେବସ୍ଥାନରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଶ୍ରୀ ଶିବାଜୀ ସ୍ଫୁର୍ତ୍ତି କେନ୍ଦ୍ର ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିବେ। 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ଲାଗି ଗୁଜରାଟର ଅହମ୍ମଦାବାଦ ସହର ନାମକୁ ଅନୁମୋଦନ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର କାର୍ଯ୍ୟକାରିଣୀ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର, ଗୁଜରାଟ ସରକାର ଏବଂ ଭାରତର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ ପକ୍ଷରୁ ମିଳିତ ଭାବେ ଏ ସମ୍ପର୍କିତ ପ୍ରସ୍ତାବ ଦିଆଯାଇଥିଲା। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନର ଶତବାର୍ଷିକୀ ପାଳନ ଆୟୋଜନ ଭାରତ ଲାଗି ଏକ ଐତିହାସିକ ମୁହୂର୍ତ୍ତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କରାଯାଉଥିବା ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ ସମେତ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ। ଦେଶରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ସହିତ କ୍ରୀଡ଼ାବିତ୍ମାନଙ୍କୁ ସେହି ସ୍ତରରେ ପ୍ରତିଯୋଗିତା କରିବାର ଦକ୍ଷତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବ। କ୍ରୀଡ଼ା କ୍ଷେତ୍ରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ନେତୃତ୍ୱ ଏହାଦ୍ୱାରା ପ୍ରତୀୟମାନ ହେଉଛି। କ୍ରୀଡ଼ା ଜନସାଧାରଣଙ୍କୁ ଏକତ୍ରିତ କରିବା ସହିତ ଏକ ସମାବେଶୀ ସମାଜ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଭାରତର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘର ସଭାପତି ପିଟି ଉଷା ନିଜ ପ୍ରତିକ୍ରିୟାରେ 2030 ଏହି ପ୍ରତିଯୋଗିତାକୁ ନବସୃଜନତା, ସମାବେଶୀ ଏବଂ ନିରନ୍ତରତା ଉପରେ ଆଧାରିତ ଭବିଷ୍ୟତର କ୍ରୀଡ଼ା ଭାବେ ଅଭିହିତ କରିଛନ୍ତି। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଆମରାସୁରିଆ ଦୁଇଦିନିଆ ସରକାରୀ ଗସ୍ତରେ ଆସି ଆଜି ଭାରତରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡକ୍ଟର ଆମରାସୁରିଆଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଗସ୍ତ ଅବସରରେ ସେ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ଭାରତର ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଡକ୍ଟର ଆମରାସୁରିଆ ଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ୍ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଉଦ୍ବୋଧନ ଦେବେ। ଶ୍ରୀଲଙ୍କାର ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଡକ୍ଟର ଆମରାସୁରିଆ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନୂତନ ମାର୍ଗ ଉନ୍ମୋଚନ ଲକ୍ଷ୍ୟ ନେଇ ଆଇଆଇଟି ଦିଲ୍ଲୀ ଏବଂ ନୀତି ଆୟୋଗ କାର୍ଯ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ମଜବୁତ କରିବା ପାଇଁ ଡକ୍ଟର ଆମରାସୁରିଆ ଉଦ୍ୟୋଗୀ ଗୋଷ୍ଠୀଙ୍କ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ କହିଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଭାରତ ମହାସାଗର ଦୃଷ୍ଟିକୋଣ ଏବଂ ପଡ଼ୋଶୀ ପ୍ରଥମ ନୀତିକୁ ଅଧିକ ମଜବୁତ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ପଳାତକଙ୍କର ପ୍ରତ୍ୟର୍ପଣ ସମ୍ପର୍କିତ ଆହ୍ୱାନ ଏବଂ ରଣନୀତି ଉପରେ ଆୟୋଜିତ ହେବାକୁ ଥିବା ଏକ ସମ୍ମିଳନୀର ଉଦ୍ଘାଟନ କରିବେ। କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ସିବିଆଇ ଏହି ଦୁଇଦିନିଆ ସମ୍ମିଳନୀକୁ ଆୟୋଜନ କରିଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ କେନ୍ଦ୍ରୀୟ ତଥା ରାଜ୍ୟ ପୁଲିସ୍ ସଂସ୍ଥାର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗଦେଇ ପଳାତକମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ପ୍ରତ୍ୟର୍ପଣ କରାଇ ଭାରତରେ ଅପରାଧିକ ବିଚାରର ସମ୍ମୁଖୀନ କରାଇବା ଲାଗି ଆନ୍ତର୍ଜାତିକ ପୁଲିସ୍ ସହଯୋଗ ଏବଂ ରଣନୀତି ଉପରେ ଆଲୋଚନା କରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗତକାଲି ନମୋ ଆପ୍ ଜରିଆରେ ଦଳୀୟ ବୁଥ୍ସ୍ତରୀୟ କର୍ମୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ମେରା ବୁଥ୍ ସବ୍ସେ ମଜବୁତ୍ କାର୍ଯ୍ୟକ୍ରମ ଜରିଆରେ ଆଲୋଚନା ସମୟରେ ଏନ୍ଡିଏକୁ ଏହି ନିର୍ବାଚନରେ ଜିତାଇବା ଲାଗି ମିଳିତ ଭାବେ ପ୍ରୟାସ କରିବା ଲାଗି ଶ୍ରୀ ମୋଦି ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।
ମେରା ବୁଥ୍ ସବ୍ସେ ମଜବୁତ୍ ये सिर्फ एक कार्यक्रम नहीं है, ये जमीनी स्तर पर भाजपा की सफलता की सबसे मजबूत कड़ी है। जैसे पुरानी कहावत ना कि बूंद बूंद से घड़ा भरता है, वैसे ही जब हर बूथ सबसे मजबूत रहता है तभी पार्टी को सफलता मिलती है। और इसलिए मुझे देखकर बहुत प्रसन्न और बहुत अच्छा लगा कि बिहार भाजपा का हर कार्यकर्ता मेरा बूथ सबसे मजबूत का संकल्प लेकर आगे बढ़ रहा है।
ବିହାର ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ 18 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତୃତୀୟ ପ୍ରାର୍ଥୀ ତାଲିକାରେ ନରକଟିଆଗଞ୍ଜରୁ ସଞ୍ଜୟ ପାଣ୍ଡେ, ଚନ୍ପାତିଆରୁ ଉମାକାନ୍ତ ସିଂଙ୍କୁ ଟିକେଟ୍ ମିଳିଥିବା ବେଳେ ଲାଲବାବୁ ପ୍ରସାଦ ଗୁପ୍ତାଙ୍କୁ ଚିରାଇୟା ଏବଂ ମୁରାରୀ ପାଶୱାନଙ୍କୁ ପିର୍ପାଇଣ୍ଟିରୁ ଦଳ ପ୍ରାର୍ଥୀ କରିଛି। ଏତଦ୍ବ୍ୟତୀତ ବୀଣା ଦେବୀ କୋଚାଧମନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ରାଘୋପୁରରୁ ସତୀଶ କୁମାର ଯାଦବ ଦଳୀୟ ଟିକେଟ୍ରେ ଲଢ଼ିବେ ବୋଲି ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ଏହି ନିର୍ବାଚନ ଲାଗି ବିଜେପି ପକ୍ଷରୁ 101 ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଞ୍ଚୟ ଉତ୍ସବ ଗତମାସ 22 ତାରିଖରୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଉଛି। ସମାଜର ବିଭିନ୍ନ ବର୍ଗର ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି। ଜିଏସ୍ଟି ସଂସ୍କାର ମାଧ୍ୟମରେ ଦିଲ୍ଲୀର ଅର୍ଥବ୍ୟବସ୍ଥାକୁ କିଭଳି ପ୍ରୋତ୍ସାହନ ମିଳିଛି, ଆସନ୍ତୁ ସେ ସମ୍ପର୍କରେ ଶୁଣିବା। ନୂତନ ଜିଏସ୍ଟି ସଂସ୍କାର ଦ୍ୱାରା ଦିଲ୍ଲୀର ବ୍ୟବସାୟୀ, ସେବା ପ୍ରଦାନକାରୀ ସଂସ୍ଥା ଏବଂ ଛୋଟ ଉତ୍ପାଦନକାରୀ ବେଶ୍ ଉପକୃତ ହେଉଛନ୍ତି। ଅତ୍ୟାବଶ୍ୟକ ବସ୍ତୁ ଓ ସେବା ଉପରେ ଦର ହ୍ରାସ ଦ୍ୱାରା ଦୈନନ୍ଦିନ ଜୀବନଶୈଳୀ ଅଧିକ ସୁଗମ ହେବା ସହିତ ଦିଲ୍ଲୀର ବ୍ୟବସାୟିକ ସମ୍ପ୍ରଦାୟକୁ ଏହାଦ୍ୱାରା ସୁଫଳ ମିଳୁଛି। ଅଟୋମୋବାଇଲ୍ ଏବଂ ଏହାର ଉପକରଣ ଉପରୁ ଜିଏସ୍ଟି 28% ହ୍ରାସ କରାଯାଇଥିବାରୁ ଦିଲ୍ଲୀର କାରୋଲବାଗ ଓ କାଶ୍ମୀର ଗେଟ୍ ନିକଟରେ ଏହି କ୍ଷେତ୍ର ସହିତ ସମ୍ପୃକ୍ତ ବ୍ୟବସାୟୀମାନେ ବେଶ୍ ଲାଭ ପାଉଛନ୍ତି। ଏତଦ୍ବ୍ୟତୀତ ଦିଲ୍ଲୀର ପର୍ଯ୍ୟଟନ କ୍ଷେତ୍ର ଏବଂ ଆତିଥେୟତାକୁ ଏହି ନୂତନ ଜିଏସ୍ଟି ସଂସ୍କାର ଦ୍ୱାରା ଲାଭ ମିଳିଛି। ହୋଟେଲ ରୁମ୍ ଦର ରାତି ପିଛା 7500 ଟଙ୍କା ଉପରେ ଜିଏସ୍ଟି 12-5% ହ୍ରାସ କରାଯାଇଛି। ଏହି ସଂସ୍କାର ଦ୍ୱାରା ଆଗାମୀ ପାର୍ବଣ ଋତୁରେ ଦିଲ୍ଲୀର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବା ସହିତ ଉପଭୋକ୍ତାମାନେ ମଧ୍ୟ ଉପକୃତ ହେଉଛନ୍ତି। ଏଥିସହିତ ଆଗାମୀ ଦିନରେ ଏକ ଦୀର୍ଘଶ୍ରୁତି ଲାଭ ପାଇବାର ମାର୍ଗ ଉନ୍ମୋଚିତ ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ ଓ ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ। ମଣିପୁର 30ତମ ସିନିୟର ମହିଳା ଜାତୀୟ ଫୁଟବଲ ଚାମ୍ପିୟନ ହୋଇଛି। ଗତକାଲି ଛତିଶଗଡ଼ର ନାରାୟଣପୁରସ୍ଥିତ ଆର୍କେଏମ୍ ଆଶ୍ରମ ପଡ଼ିଆରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ମଣିପୁର ପଶ୍ଚିମବଙ୍ଗକୁ 1-0 ଗୋଲ୍ରେ ପରାସ୍ତ କରି ରାଜମାତା ଜିଜାବାଇ ଟ୍ରଫି ହାସଲ କରିଛି। ଦଳ ପକ୍ଷରୁ ଲିଣ୍ଡା କୋମ୍ ସଟ୍ ଖେଳର 93 ମିନିଟ୍ରେ ଏହି ବିଜୟସୂଚକ ଗୋଲ୍ଟି ଦେଇଥିଲେ। ଏହି ବିଜୟ ସହିତ ମଣିପୁର 23 ଥର ଲାଗି ଏହି ଟ୍ରଫି ହାସଲ କରିଛି। ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳି ସେମାନଙ୍କର ବିଜୟ ଅଭିଯାନ ଜାରି ରଖିଛନ୍ତି। ବିଶ୍ୱର 21 ନମ୍ବର ମାନ୍ୟତାପ୍ରାପ୍ତ ଭାରତର ଲକ୍ଷ୍ୟ ସେନ୍ ଆୟାରଲାଣ୍ଡର ନାଟ୍ ଗୁଏଙ୍କୁ 10-21, 21-8 ଓ 21-18ରେ ପରାସ୍ତ କରିଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ରେ ଆଜି ସେ ଡେନମାର୍କର ଆଣ୍ଡର୍ସ ଆଣ୍ଟୋନ୍ସେନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ସ୍କଟଲାଣ୍ଡର ଖ୍ରୀଷ୍ଟୋଫର ଗ୍ରିମ୍ଲେ ଓ ମ୍ୟାଥ୍ୟୁ ଗ୍ରିମ୍ଲେଙ୍କ ଯୋଡ଼ିକୁ ପରାସ୍ତ କରିଛନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ଚାଇନିଜ୍ ତାଇପେଇର ୟାଙ୍ଗ ପୋ ହାନ୍ ଓ ଲିଉ କ୍ୱାଙ୍ଗ ହେଙ୍ଗ ଯୋଡ଼ିକୁ ଭେଟିବେ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ର ଗତକାଲି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏଥିଯୋଗୁଁ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଅପରାହ୍ନ 3ଟାରେ ଏହି ମ୍ୟାଚ୍ ବିଶାଖାପଟନମ୍ର ଏସିଏ ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆଜି ଆନ୍ଧ୍ରପ୍ରଦେଶରେ 13,430 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ଦୁଇଦିନିଆ ସରକାରୀ ଗସ୍ତରେ ଆସି ଆଜି ଭାରତରେ ପହଞ୍ଚିବେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ। ଏବଂ 30ତମ ସିନିୟର ମହିଳା ଜାତୀୟ ଫୁଟବଲ ଚାମ୍ପିୟନ ହେଲା ମଣିପୁର। ସମ୍ବାଦ ଶେଷ ହେଲା।